ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ତ୍ରାଣକର୍ତ୍ତା ଓ ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମର ଅଂଶ ହେବା ନିମନ୍ତେ ସ୍ୱାଗତ କରେ। ପ୍ରଭୁ ଯୀଶୁଙ୍କ ବିଷୟରେ ଜାଣିବା ନିମନ୍ତେ ଆପଣଙ୍କର ଆଗ୍ରହ ଓ ଉତ୍ସାହକୁ ଦେଖି ଆମେ ମଧ୍ୟ ବିଶେଷ ଖୁସି। ପ୍ରଭୁଙ୍କର ଅନୁଗ୍ରହରୁ ଆପଣ ସୁସ୍ଥତାରେ ସବଳତାରେ ଥିବାର ଜାଣି ଆମେ ମଧ୍ୟ ପ୍ରଭୁଙ୍କ ନାମକୁ ବିଶେଷ ଧନ୍ୟବାଦ ଦେଉ। ବାସ୍ତବରେ ପ୍ରଭୁ ଆଜି ଆମମାନଙ୍କୁ ଏହି ସୁନ୍ଦର ସୁଯୋଗ ଦେଇଛନ୍ତି, ତାଙ୍କର ବାକ୍ୟ ମଧ୍ୟ ଦେଇ ତାଙ୍କର ସ୍ୱର ଶୁଣିବା ପାଇଁ ଏବଂ ତାହାଙ୍କର ଇଚ୍ଛା ଓ ଅଭିମତକୁ ଜାଣିବା ପାଇଁ। ତେଣୁ ଆସନ୍ତୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟକୁ ଯିବା ପୂର୍ବରୁ ତାଙ୍କର ଚରଣର ନିକଟବର୍ତ୍ତୀ ହେବା ଓ ତାଙ୍କର ଏହି ବାକ୍ୟ ମଧ୍ୟରୁ ଗଭୀର ବିଷୟମାନ ଶିକ୍ଷା କରିବା ପାଇଁ, ବୁଝିବା ପାଇଁ ତାଙ୍କଠାରୁ ଜ୍ଞାନ ଭିକ୍ଷା କରିବା। ଆସନ୍ତୁ ବର୍ତ୍ତମାନ ପ୍ରାର୍ଥନାରେ ସମୟ ଅତିବାହିତ କରିବା। ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ, ସୁନ୍ଦର ସୁଯୋଗ ପାଇଁ। ପବିତ୍ର ପ୍ରଭୁ, ଆଜି ମଧ୍ୟ ତୁମେ ଆମମାନଙ୍କୁ ତୁମର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ପାଇଁ ସୁଯୋଗ ଦେଇଅଛ। ହଁ ପ୍ରଭୁ, ଏହି ସୁଯୋଗରେ ଯେପରି ଆମମାନେ ସଦ୍ବ୍ୟବହାର କରି ପ୍ରଭୁ ତୁମର ନିକଟବର୍ତ୍ତୀ ହେବାକୁ ପାରିବୁ, ଆତ୍ମିକ ଜୀବନରେ ପ୍ରଭୁ ଆଶୀର୍ବାଦର ଅଧିକାରୀ ହେବାକୁ ପାରିବୁ ଏବଂ ପ୍ରଭୁ ଏହି ଜଗତରେ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ ସକ୍ଷମ ହୋଇପାରିବୁ, ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ଶକ୍ତି ଦେଇ ବଳ ଦେଇ ଆମମାନଙ୍କୁ ତୁମ ନିକଟବର୍ତ୍ତୀ କରାଅ। ପ୍ରଭୁ, ଏହି ବାକ୍ୟ ଯେ କେବଳ ଶୁଣିବୁ ତାହା ନୁହେଁ, ମାତ୍ର ଏହି ବାକ୍ୟ ଅନୁଯାୟୀ ଯେପରି ପ୍ରଭୁ ନିଜ ନିଜର ଜୀବନକୁ ଆମେ ସମୀକ୍ଷା କରି ପ୍ରଭୁ ଯେପରି ତୁମ ନିମନ୍ତେ ପ୍ରସ୍ତୁତ ରହିବାକୁ ପାରିବୁ, ଜାଗ୍ରତ ଜୀବନଯାପନ କରିବାକୁ ପାରିବୁ, ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ଶକ୍ତି ଦିଅ। ଯେଉଁ ଶ୍ରୋତା ବନ୍ଧୁମାନେ ଆଜି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରଭୁ ତୁମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର ଏବଂ ପ୍ରଭୁ ଯାହାର ଯାହା କିଛି ସମସ୍ୟା ଥାଏ ତୁମେ ଦୟାକରି ସମାଧାନ କର ଏବଂ ପ୍ରତ୍ୟେକଙ୍କର ଅଭାବ ତୁମେ ମୋଚନ କର। ବିଶେଷରେ ପ୍ରଭୁ ଆତ୍ମିକ ଅଭାବ ତୁମେ ମୋଚନ କରି ଆତ୍ମିକ ଜୀବନରେ ପ୍ରଭୁ ତୁମେ ଆମମାନଙ୍କ ପ୍ରତ୍ୟେକଙ୍କୁ ବଳିଷ୍ଠ ହେବା ନିମନ୍ତେ ସାହାଯ୍ୟ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ପୁରାତନ ନିୟମ ମଧ୍ୟରୁ ଗୀତ ସଂହିତାର ଦୁଇ ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଈଶ୍ୱରଙ୍କ ବିରୁଦ୍ଧରେ ମନୁଷ୍ୟର ବିଦ୍ରୋହ ଭାବ। ଗତପାଠରେ ଆମେ ଗୀତ ସଂହିତା ପ୍ରଥମ ପର୍ବଟି ଅଧ୍ୟୟନ କରି ଜଣେ ସୁଖୀ ତଥା ଆଶୀର୍ବାଦଯୁକ୍ତ ଓ ଧାର୍ମିକ ବ୍ୟକ୍ତିଙ୍କ ବିଷୟରେ ଦେଖିଥିଲୁ ଓ ମୁଁ ବିଶ୍ୱାସ କରେ ଯେ ଏହା ସେହି ଶେଷ ଆଦମ ରୂପେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ। କିନ୍ତୁ ବର୍ତ୍ତମାନ ଏହି ଗୀତ ସଂହିତା ଦୁଇ ପର୍ବରେ ଆମେ ଜଣେ ବିଦ୍ରୋହୀ ବ୍ୟକ୍ତିଙ୍କ ବିଷୟ ନେଇ ପ୍ରକାଶ କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରୁ। ଗୀତ ସଂହିତାର ଏହି ଅଂଶକୁ ଆମେ ଆଦିପୁସ୍ତକର ବିଭାଗ ବୋଲି କହୁ ଓ ଏହାର ସାମଞ୍ଜସ୍ୟ ଅତି ଚମତ୍କାର। ସେହି ଏଦନ ଉଦ୍ୟାନରେ ଆଦିପୁସ୍ତକ ଜଣେ ସୁଖୀ ତଥା ସିଦ୍ଧ ଲୋକ ସହିତ ଆରମ୍ଭ ହୁଏ, ମାତ୍ର ସେ ଈଶ୍ୱରଙ୍କର ବିଦ୍ରୋହାଚରଣ କରି ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରୁ ଦୂରକୁ ଚାଲିଗଲା ଓ ତାହାଙ୍କର ଆଉ ଅନ୍ୱେଷଣ କଲା ନାହିଁ କି ତାହାଙ୍କ ନିମନ୍ତେ ସମସ୍ତ ଉତ୍ତମତା ସାଧନ କରିବା ନିମନ୍ତେ ତା'ର ଆଉ କୌଣସି ସାମର୍ଥ୍ୟ ରହିଲା ନାହିଁ। ବର୍ତ୍ତମାନ ଏହି ଦୁଇ ପର୍ବରେ ଆମେ ଆଦମଙ୍କର ସନ୍ତାନମାନଙ୍କୁ ଲକ୍ଷ୍ୟ କରିବାକୁ ଯିବା, ଯେଉଁମାନେ କି ମନୁଷ୍ୟ ଜାତିର ଅନ୍ତର୍ଭୁକ୍ତ। ଏହି ମନୁଷ୍ୟ ଜାତି ଈଶ୍ୱରଙ୍କର ବିଦ୍ରୋହାଚରଣ କରିଅଛି, ଈଶ୍ୱରଙ୍କର ଅବାଧ୍ୟ ହୋଇ ପାପରେ ପତିତ ହୋଇଅଛି। ଏହି ଜଗତରେ ବର୍ତ୍ତମାନ ଯେଉଁ ସମସ୍ତ ଘଟଣା ଘଟୁଅଛି, ତହିଁର ଫଳାଫଳ କ'ଣ ବା ତହିଁର ପରିଣତି କ'ଣ, ତାହା ଆମେ ଏହି ଦୁଇ ପର୍ବରେ ଲକ୍ଷ୍ୟ କରିବାକୁ ପାରିବା। ଆଉ ଏହି ସମସ୍ତ ମଧ୍ୟ ଦେଇ ଈଶ୍ୱରଙ୍କର ମହତ ଯୋଜନା କିପରି ସାଧିତ ହୋଇଅଛି ତାହା ମଧ୍ୟ ଲକ୍ଷ୍ୟ କରିବାକୁ ପାରିବା। ତେବେ ପ୍ରଥମେ ଆମେ ମନୁଷ୍ୟ ଜାତି ପ୍ରତି ଟିକେ ଦୃଷ୍ଟି ଦେବା। ପ୍ରଥମେ ସେ ଏକ ପ୍ରଶ୍ନର ସମ୍ମୁଖୀନ ହୁଏ, ଦୁଇ ପର୍ବର ପ୍ରଥମ ପଦରେ ଲେଖା ଅଛି, ଗୋଷ୍ଠୀମାନେ କାହିଁକି କଳହ କରନ୍ତି, ଜନବୃନ୍ଦ କାହିଁକି ଅନର୍ଥକ ବିଷୟ ଭାଳନ୍ତି। ଦେଖନ୍ତୁ, ଗୋଷ୍ଠୀମାନେ ଅର୍ଥାତ୍ ବିଜାତୀୟମାନେ କାହିଁକି କଳହ କରନ୍ତି ଓ ଜନବୃନ୍ଦ ଅର୍ଥାତ୍ ଜିଉଦୀମାନେ କାହିଁକି ଅନର୍ଥକ ବିଷୟ ଭାଳନ୍ତି। ଏହାର ଅର୍ଥ ଏହି ଯେଉଁ ବିଷୟଟି ବିଜାତୀୟମାନଙ୍କୁ କଳହ କରିବା ନିମନ୍ତେ ପ୍ରବର୍ତ୍ତାଏ ଓ ଯାହାକି ମନୁଷ୍ୟ ଜାତିକୁ ଏକ ଦଳଗତ ଆନ୍ଦୋଳନ କରିବା ନିମନ୍ତେ ଏକତ୍ର କରେ, ତାହା କେବେ ହେଲେ ଫଳପ୍ରଦ ହେବ ନାହିଁ, ତାହା କେବେ ହେଲେ କାର୍ଯ୍ୟସାଧନ କରିପାରିବ ନାହିଁ। ଏହା କେବଳ ବୃଥା ଓ ନିରର୍ଥକ ବିଷୟ ଯାହାକି ମନୁଷ୍ୟ ଜାତିକୁ ସେପରି କରିବା ନିମନ୍ତେ ଏକତ୍ର କରିଅଛି। ତେବେ ତାହା କ'ଣ? ଦେଖନ୍ତୁ, ଦୁଇ ପର୍ବର ଦୁଇ ପଦରେ ଲେଖା ଅଛି, ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି ଓ ଶାସନକର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି। ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି, ଅର୍ଥାତ୍ ଯେଉଁମାନେ କି ରାଜନୈତିକ ନେତା ବା ଶାସକ ଓ ଶାସନକର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି, ଅର୍ଥାତ୍ ଧାର୍ମିକ ନେତା ବା ଶାସକମାନେ ଏକତ୍ର ମନ୍ତ୍ରଣା କରନ୍ତି। ଏହି ଆନ୍ଦୋଳନ ମଧ୍ୟରେ ମନୁଷ୍ୟ ଜାତିର ବୃହତ୍ ଦଳ କେବଳ ସଂଶ୍ଲିଷ୍ଟ ନୁହନ୍ତି, ମାତ୍ର ଏଥିସହିତ ଭୂପତିମାନେ ଓ ଶାସନକର୍ତ୍ତୃଗଣ ମଧ୍ୟ ଯୋଗ ଦିଅନ୍ତି। ଏଠାରେ ଆମେ ଦେଖୁଛୁ ଉଭୟ ରାଜନୈତିକ ଓ ଧାର୍ମିକ ଶାସକମାନେ ଏକତ୍ର ହୁଅନ୍ତି। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ସେମାନେ କେଉଁଥିପାଇଁ ଆନ୍ଦୋଳନ କରୁଅଛନ୍ତି, ସେମାନେ କାହାର ବିରୁଦ୍ଧରେ ଯାଉଅଛନ୍ତି? ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଛିଡ଼ା ହୁଅନ୍ତି। ସେହି ଅଭିଷିକ୍ତ ବ୍ୟକ୍ତି କିଏ? ଏଭ୍ରି ଭାଷାରେ ଏହି ଅଭିଷିକ୍ତର ଅର୍ଥ ହେଉଛି ମସିହ ଓ ଗ୍ରୀକ୍ ଭାଷାରେ ଏହାକୁ ଖ୍ରୀଷ୍ଟୋସ୍ ଓ ଇଂରାଜୀ ଭାଷାରେ ଖ୍ରାଏଷ୍ଟ ଓ ଓଡ଼ିଆ ଭାଷାରେ ଏହାକୁ ଖ୍ରୀଷ୍ଟ ବୋଲି ନାମକରଣ କରାଯାଏ। ତେଣୁ ଏଠାରେ ଆମେ ଦେଖୁଛୁ ଯେ ସାରା ଜଗତ ବ୍ୟାପୀ ମହା ଆନ୍ଦୋଳନ ଯାହାକି ଈଶ୍ୱରଙ୍କ ବିରୁଦ୍ଧରେ ଓ ଖ୍ରୀଷ୍ଟଙ୍କ ବିରୁଦ୍ଧରେ। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଏହା କେତେବେଳେ ଘଟିଲା? ଧର୍ମଶାସ୍ତ୍ର ଆମମାନଙ୍କୁ ତାହା ଜଣାଇଦିଏ। ପ୍ରେରିତ ଚାରି ପର୍ବରେ ଆମେ ଦେଖୁଛେ ଯେତେବେଳେ ମଣ୍ଡଳୀ ବିରୁଦ୍ଧରେ ପ୍ରଥମ ଥର ପାଇଁ ତାଡ଼ନା ଉପୁଜିଲା, ସେତେବେଳେ ପ୍ରେରିତମାନେ ପିତର ଓ ଜୋହନ ସେହି ତାଡ଼ନାକାରୀମାନଙ୍କଠାରୁ ଧମକଚମକ ପାଇବା ପରେ ମଣ୍ଡଳୀ ନିକଟକୁ ଫେରିଆସି ସେମାନଙ୍କର ଏହି ସମସ୍ତ ଘଟଣାର ବିବରଣୀ ପ୍ରଦାନ କରିଥିଲେ। ଆଉ ତାହା ସବୁ ସେମାନଙ୍କଠାରୁ ଶୁଣିବା ପରେ ସେମାନେ ଏହିପରି କହିବାକୁ ଲାଗିଲେ, ଯାହାକି ପ୍ରେରିତ ଚାରି ପର୍ବର ଚବିଶ ଓ ପଚିଶ ପଦ ମଧ୍ୟରେ ଲେଖା ଅଛି। ସେମାନେ ତାହା ଶୁଣି ଏକଚିତ୍ତରେ ଈଶ୍ୱରଙ୍କ ନିକଟରେ ଉଚ୍ଚସ୍ୱରରେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ, ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଏବଂ ସେସବୁ ମଧ୍ୟରେ ଥିବା ସମସ୍ତ ବିଷୟ ସୃଷ୍ଟି କରିଅଛ। ତୁମ୍ଭେ ଆପଣା ଦାସ ଆମମାନଙ୍କ ପିତା ଦାଉଦଙ୍କ ମୁଖ ଦେଇ ପବିତ୍ର ଆତ୍ମାଙ୍କ ଦ୍ୱାରା ଏହି କଥା କହିଅଛ, ବିଜାତିମାନେ କାହିଁକି କଳହ କଲେ ଆଉ ଲୋକମାନେ କାହିଁକି ଅନର୍ଥକ ବିଷୟ କଳ୍ପନା କଲେ। ଆପଣ ଏଠାରେ ଲକ୍ଷ୍ୟ କରିବାକୁ ପାରିବେ ଯେ ସେମାନେ ଗୀତ ସଂହିତାର ଦୁଇ ପର୍ବଟିକୁ ଆଣି ଏଠାରେ ଉପସ୍ଥାପିତ କରୁଅଛନ୍ତି। ପ୍ରେରିତ ଚାରି ପର୍ବର ଛବିଶ ପଦରେ ଲେଖା ଅଛି, ପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତଙ୍କ ବିରୁଦ୍ଧରେ ପୃଥିବୀର ରାଜାମାନେ ଠିଆ ହେଲେ, ପୁଣି ଶାସନକର୍ତ୍ତାମାନେ ଏକତ୍ର ହେଲେ। ବର୍ତ୍ତମାନ ଏହା ପବିତ୍ର ଆତ୍ମାଙ୍କର ଭାଷାନ୍ତରୀକରଣ, ଯାହାକି ଆମେ ପ୍ରେରିତ ଚାରି ପର୍ବର ସତେଇଶରୁ ଅଠେଇଶ ପଦରେ ଲକ୍ଷ୍ୟ କରିବାକୁ ପାରୁ। କାରଣ ତୁମ୍ଭର ଯେଉଁ ପବିତ୍ର ଦାସ ଯୀଶୁଙ୍କୁ ତୁମ୍ଭେ ଅଭିଷିକ୍ତ କଲ, ପ୍ରକୃତରେ ତାହାଙ୍କ ବିରୁଦ୍ଧରେ ହେରୋଦ ଏବଂ ପନ୍ତୀୟ ପିଲାତ ଉଭୟ ବିଜାତି ଓ ଇସ୍ରାଏଲ ଲୋକମାନଙ୍କ ସହିତ ଏହି ନଗରରେ ତୁମ୍ଭର ହସ୍ତ ଓ ତୁମ୍ଭର ସଂକଳ୍ପ ଦ୍ୱାରା ଯେ ସମସ୍ତ ବିଷୟ ଘଟିବ ବୋଲି ପୂର୍ବରୁ ନିରୂପିତ ହୋଇଥିଲା ତାହା କରିବାକୁ ଏକତ୍ର ହେଲେ। ଏହିଠାରେ ସେହି ଆନ୍ଦୋଳନର ସୂତ୍ରପାତ ହେବାର ବିଷୟକୁ ଆମେ ଲକ୍ଷ୍ୟ କରୁଅଛୁ, ଯାହାକି ପବିତ୍ର ଆତ୍ମା ଆମମାନଙ୍କ ନିକଟରେ ପ୍ରକାଶ କରିଦିଅନ୍ତି, ଯେତେବେଳେ କି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୃତ୍ୟୁ ମୁଖରେ ସମର୍ପଣ କରିବା ନିମନ୍ତେ ପିଲାତ ସେହି ଧାର୍ମିକ ଶାସନକର୍ତ୍ତାମାନଙ୍କ ଓ ରାଜା ହେରୋଦଙ୍କ ସହିତ ସମ୍ମିଳିତ ହୋଇଥିଲେ। ଏହା ଥିଲା ସେହି ଆନ୍ଦୋଳନ ଯାହାକି ଈଶ୍ୱରଙ୍କ ବିରୁଦ୍ଧରେ ଓ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ହୋଇଥିଲା। ଏହାର ପ୍ରଭାବ ଆଜି ମଧ୍ୟ ରହିଅଛି ଓ ଏହା ମଧ୍ୟ ଶେଷରେ ପୃଥିବୀବ୍ୟାପୀ ଆନ୍ଦୋଳନରେ ପରିଣତ ହେବାକୁ ଯାଉଅଛି, ଯାହାକି ଈଶ୍ୱରଙ୍କ ବିରୁଦ୍ଧରେ ଓ ଖ୍ରୀଷ୍ଟଙ୍କ ବିରୁଦ୍ଧରେ। ମାତ୍ର ଈଶ୍ୱର ତାହା ଘଟିବା ନିମନ୍ତେ ସୁଯୋଗ ଦିଅନ୍ତି। ଏହି ଜଗତରେ ଭଲ ଓ ମନ୍ଦ, ପାପ ଓ ପୁଣ୍ୟ, ଧାର୍ମିକ ଓ ଧାର୍ମିକ ଉଭୟ ବିଷୟର ମାତ୍ରା ବଢ଼ି ଚାଲିଛି। ଏହି ଜଗତ ଭଲ ଆଡ଼କୁ ଯେତିକି ଗତି କରୁଅଛି, ମନ୍ଦ ଆଡ଼କୁ ମଧ୍ୟ ସେତିକି ଗତି କରୁଅଛି। ଯେତିକି ଉତ୍ତମ ବିଷୟ ସାଧିତ ହେଉଅଛି, ସେତିକି ମନ୍ଦ ବିଷୟ ମଧ୍ୟ ସାଧିତ ହେଉଅଛି। ଯେତିକି ଜନହିତକର କାର୍ଯ୍ୟ ସାଧିତ ହେଉଅଛି, ସେତିକି ଜନ ଅହିତକର କାର୍ଯ୍ୟ ମଧ୍ୟ ସାଧିତ ହେଉଅଛି। ଯେତିକି ଆତ୍ମଲାଭର କାର୍ଯ୍ୟ ସାଧିତ ହେଉଅଛି, ସେତିକି ଆତ୍ମା ବିନାଶର କାର୍ଯ୍ୟ ମଧ୍ୟ ସାଧିତ ହେଉଅଛି। ଯେତିକି ଧାର୍ମିକ କାର୍ଯ୍ୟମାନ ସାଧିତ ହେଉଅଛି, ସେତିକି ଅଧାର୍ମିକତାର ମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତାହା ହିଁ ପ୍ରଭୁ ଯୀଶୁ ସେହି ଗହମ ଓ ବାଳୁଙ୍ଗାର ଦୃଷ୍ଟାନ୍ତ ମଧ୍ୟ ଦେଇ ପ୍ରକାଶ କରିଦେଇଛନ୍ତି। ସେ ଗହମ ଓ ବାଳୁଙ୍ଗା ଉଭୟକୁ ବଢ଼ିବା ନିମନ୍ତେ ଛାଡ଼ିଦିଅନ୍ତି, ମାତ୍ର ଶେଷରେ ସେ ଉଭୟକୁ ଅଲଗା କରିଦେବେ। ସେ ଗହମକୁ ଅମାରରେ ସଞ୍ଚୟ କରି ରଖିବେ, ମାତ୍ର ଅଗାଡ଼ିଯାକକୁ ଅନିର୍ବାଣ ଅଗ୍ନିରେ ନିକ୍ଷେପ କରିବେ। ସେ ସମସ୍ତ ଅଧାର୍ମିକତାର କାର୍ଯ୍ୟକୁ ଲୋପ କରି ଧାର୍ମିକତାକୁ ପ୍ରତିଷ୍ଠିତ କରାଇବେ। ବର୍ତ୍ତମାନ ଲକ୍ଷ୍ୟ କରିବାର ବିଷୟ ହେଉଛି ସେମାନଙ୍କର ଏପ୍ରକାର ମନ୍ତ୍ରଣା ଓ ଯୋଜନା କିପରି କାର୍ଯ୍ୟରେ ପ୍ରତିଫଳିତ ହୁଏ। ଦେଖନ୍ତୁ ଗୀତ ସଂହିତା ଦୁଇ ପର୍ବରେ ସେମାନେ କ'ଣ କହନ୍ତି। ତିନି ପଦରେ ଲେଖା ଅଛି, ଆସ ଆମ୍ଭେମାନେ ସେମାନଙ୍କ ବନ୍ଧନ ଛିଣ୍ଡାଇ ପକାଉ ଓ ଆମ୍ଭମାନଙ୍କ ନିକଟରୁ ସେମାନଙ୍କ ରଜ୍ଜୁ ଦୂର କରିଦେଉ। ପ୍ରଶ୍ନ ହେଉଛି, ମନୁଷ୍ୟ ପରିବାର ମଧ୍ୟରେ ଈଶ୍ୱର କେଉଁପରି ବନ୍ଧନରେ ସେମାନଙ୍କୁ ବାନ୍ଧି ଅଛନ୍ତି? ବିବାହ ହେଉଛି ଏକ ବନ୍ଧନ। ମନୁଷ୍ୟ ଜାତିର ମଙ୍ଗଳ ନିମନ୍ତେ ଈଶ୍ୱର ବିବାହ ବନ୍ଧନ ପ୍ରଣୟନ କରିଅଛନ୍ତି। ଆପଣ ଯେକୌଣସି ଧର୍ମର ଲୋକ ହୋଇଥାନ୍ତୁ ନା କାହିଁକି, ଈଶ୍ୱର ପ୍ରତ୍ୟେକଙ୍କ ନିମନ୍ତେ ଏହି ବିବାହ ବିଧି ପ୍ରଦାନ କରିଅଛନ୍ତି। କାରଣ ବିବାହ ଈଶ୍ୱରଙ୍କ ଦୃଷ୍ଟିରେ ପବିତ୍ର ଓ ଆଦରଣୀୟ, କିନ୍ତୁ ମନୁଷ୍ୟ ଜାତି ଏହି ବିବାହ ବିଧିକୁ ଭଗ୍ନ କରି ଓ ଈଶ୍ୱରଙ୍କ ପବିତ୍ରତା ତଥା ମହତ୍ ଅଭିମତକୁ ଭଗ୍ନ କରି ଆପଣାର ସ୍ୱେଚ୍ଛାପୂର୍ବକ କାର୍ଯ୍ୟ କରନ୍ତି। ସେମାନେ ଈଶ୍ୱରଙ୍କର ବିଧିବିଧାନକୁ ଲଙ୍ଘନ କରି ପବିତ୍ର ପ୍ରଣୟର ବାସ୍ତବ ପବିତ୍ରତାକୁ ରକ୍ଷା ନ କରି ପରସ୍ପରକୁ ସ୍ୱାମୀ ଓ ସ୍ତ୍ରୀ ହିସାବରେ ଗ୍ରହଣ କରନ୍ତି ଓ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧ କାର୍ଯ୍ୟ କରନ୍ତି। ସେମାନେ କହନ୍ତି, ଆସ ଆମ୍ଭମାନଙ୍କ ନିକଟରୁ ସେମାନଙ୍କ ରଜୁ ଦୂର କରିଦେଉ। ତେବେ ସେହି ରଜୁ କ'ଣ? ସେହି ରଜୁ ଦଶ ଆଜ୍ଞାକୁ ବୁଝାଏ ବା ମୂଷାଙ୍କର ବ୍ୟବସ୍ଥାକୁ ବୁଝାଏ। ସେମାନେ ଈଶ୍ୱରଙ୍କ ବିଧିବିଧାନ ଅନୁଯାୟୀ ଜୀବନଯାପନ କରିବାକୁ ଚାହାନ୍ତି ନାହିଁ। ଯେତେବେଳେ କେହି କହନ୍ତି ଯେ ଆମେ ଦଶ ଆଜ୍ଞା ଆବଶ୍ୟକ କରୁନା ସେମାନେ ଭୁଲ କରନ୍ତି। ହଁ, ଆମ୍ଭେମାନେ ସେହି ଦଶ ଆଜ୍ଞା ଅନୁଯାୟୀ ବା ମୂଷାଙ୍କ ବ୍ୟବସ୍ଥା ଅନୁଯାୟୀ ଉଦ୍ଧାର ପାଉନା, ଯେହେତୁ ଆମେ ତଦନୁଯାୟୀ ଜୀବନଯାପନ କରିବା ନିମନ୍ତେ ଅସମର୍ଥ। ମାତ୍ର ଏହାର ଅର୍ଥ ନୁହେଁ ଯେ ବ୍ୟବସ୍ଥା ମୂଲ୍ୟହୀନ ଓ ଆମମାନେ ନିଜର ମନ ମୁତାବକ ସ୍ୱେଚ୍ଛାଚାରିତାରେ କାର୍ଯ୍ୟ କରିବା। ଈଶ୍ୱର ବ୍ୟବସ୍ଥା ପ୍ରଦାନ କରିଥିଲେ ଓ ସେ ମନୁଷ୍ୟ ଜାତିକୁ ସୁରକ୍ଷା କରିବା ନିମନ୍ତେ ବ୍ୟବସ୍ଥା ପ୍ରଦାନ କରିଥିଲେ। ଚିନ୍ତା କରନ୍ତୁ, ଜାଗତିକ ଭାବେ ଚିନ୍ତା କଲେ ଆଜି ଯଦି ଦେଶରେ ଆଇନ ଶୃଙ୍ଖଳା ରହିନଥାନ୍ତା, ତାହେଲେ ଦେଶର ଜନସାଧାରଣଙ୍କର ଧନଜୀବନ କିପରି ସୁରକ୍ଷିତ ହୋଇଥାନ୍ତା? ଆଇନ ଶୃଙ୍ଖଳା ଥାଇ ମଧ୍ୟ ଜନସାଧାରଣଙ୍କର ଧନଜୀବନ ସୁରକ୍ଷିତ ନୁହେଁ, କାରଣ ମନୁଷ୍ୟ ଏହି ଆଇନ ଶୃଙ୍ଖଳାର ବଶବର୍ତ୍ତୀ ହେବାକୁ ଚାହେଁ ନା। ସେ ଚାହେଁ ଏହିସବୁରୁ ମୁକ୍ତ ହୋଇ ନିଜର ଇଚ୍ଛା ଅନୁଯାୟୀ ଜୀବନଯାପନ କରିବ। ସେହିପରି ସେମାନେ ଈଶ୍ୱରଙ୍କ ବିଧିବିଧାନ ବଶବର୍ତ୍ତୀ ନ ହୋଇ ନିଜର ସ୍ୱେଚ୍ଛାଚାରିତାରେ କାଳକ୍ଷେପଣ କରିବାକୁ ଚେଷ୍ଟା କରନ୍ତି। ମାତ୍ର ଈଶ୍ୱର କହନ୍ତି, ଆମ୍ଭେମାନେ ସେ ପ୍ରକାର ଜୀବନଯାପନ କରିପାରିବା ନାହିଁ, ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ, କାରଣ ଆମ୍ଭମାନଙ୍କ ମଧ୍ୟରେ ସେହି ପୁରାତନ ସ୍ୱଭାବ ରହିଅଛି ଯାହାକି ଆୟତାଧୀନ ହେବା ଆବଶ୍ୟକ। ମାତ୍ର ମନୁଷ୍ୟ ଜାତି ଆଜି ସେହି ସମସ୍ତ ବିଷୟରୁ ମୁକ୍ତ ହୋଇ ନିଜର ସ୍ୱେଚ୍ଛାଚାରିତାରେ କାଳକ୍ଷେପଣ କରିବା ପାଇଁ ଚେଷ୍ଟା କରେ। ସେ କୌଣସି ନୀତିନିୟମର ବନ୍ଧନରେ ବାନ୍ଧି ହୋଇ ରହିବାକୁ ଚାହେଁ ନା। ଆଜି ଯଦି ଆପଣ ଜଗତ ପ୍ରତି ଦୃଷ୍ଟି ଦେବେ, ତାହେଲେ ପ୍ରତ୍ୟେକ ସ୍ତରରେ ଦ୍ୱନ୍ଦ୍ୱ, ଅନ୍ୟାୟ, ଦୁର୍ନୀତି, ଏପରିକି ଆତ୍ମିକ ସ୍ତରରେ ମଧ୍ୟ ଶିଥିଳତାର ବିଷୟକୁ ଲକ୍ଷ୍ୟ କରିବେ। ସେମାନଙ୍କର ଲକ୍ଷ୍ୟ ହେଉଛି ଯେପରି ସେମାନେ ସେମାନଙ୍କର ଜୀବନଯାତ୍ରାକୁ ଅତି ସହଜ ଓ ସରଳ କରିବେ, କିନ୍ତୁ ତାହା ସମ୍ଭବ ନୁହେଁ, କାରଣ ଯେପର୍ଯ୍ୟନ୍ତ ମନୁଷ୍ୟର ସ୍ୱଭାବରେ ପରିବର୍ତ୍ତନ ଆସିନାହିଁ, ସେପର୍ଯ୍ୟନ୍ତ ମନୁଷ୍ୟ ସମାଜରେ ମଧ୍ୟ ପରିବର୍ତ୍ତନ ଆସିବ ନାହିଁ। ଆଉ ବର୍ତ୍ତମାନ ପ୍ରଶ୍ନ ହେଉଛି, ଈଶ୍ୱର ଏହି ବିଷୟ ନେଇ କିପରି ଅନୁଭବ କରନ୍ତି? ଦୁଇ ପର୍ବର 4 ଓ 5 ପଦରେ ଲେଖା ଅଛି ଯେ ସ୍ୱର୍ଗରେ ଉପବିଷ୍ଟ ସେ ହସିବେ, ପ୍ରଭୁ ସେମାନଙ୍କୁ ପରିହାସ କରିବେ, ତୁ ସେ ଆପଣା କୂପରେ ସେମାନଙ୍କୁ କଥା କହିବେ ଓ ଆପଣା ମହାକୂପରେ ସେମାନଙ୍କୁ ବ୍ୟାକୁଳ କରିବେ। ଈଶ୍ୱର ସେମାନଙ୍କର ଏ ପ୍ରକାର କାର୍ଯ୍ୟକୁ ଦେଖି ପରିହାସ କରିବେ, ସେ ପରିହାସ କରି ହସିବେ। କେବଳ ସେତିକି ନୁହେଁ, ସେ ସେମାନଙ୍କ ପ୍ରତି ତାହାଙ୍କର ବିଚାର ବର୍ତ୍ତାଇବେ। ଏହି ବିଚାର ଜଗତ ପ୍ରତି ବର୍ତ୍ତିବାକୁ ଯାଉଅଛି। ମନୁଷ୍ୟର ସମସ୍ତ କଳ୍ପନା ଜଳ୍ପନା ଓ ମନ୍ତ୍ରଣାକୁ ସେ ବ୍ୟର୍ଥ କରିବାକୁ ଯାଉଅଛନ୍ତି, କିନ୍ତୁ ମନୁଷ୍ୟ ତାହା ଜାଣିପାରେ ନା, କି ଜାଣି ମଧ୍ୟ ପାରିବ ନାହିଁ। ତାହାଙ୍କର ଆଗମନ କେତେବେଳେ ହେବ ତାହା କେହି ଜାଣନ୍ତି ନାହିଁ। ମାତ୍ର ସେ ତାଙ୍କର ଲୋକମାନଙ୍କୁ ଉଦ୍ଧାର କରିନେବେ, କିନ୍ତୁ ଅଧାର୍ମିକମାନଙ୍କ ପ୍ରତି ବିଚାର ବର୍ତ୍ତାଇବେ। ସେ ଆଜି ମଧ୍ୟ ତାହାଙ୍କର ଲୋକମାନଙ୍କୁ ତାହାଙ୍କ ନାମରେ ଆହ୍ୱାନ କରନ୍ତି ଓ ସେ ସେମାନଙ୍କୁ ଉଦ୍ଧାର କରନ୍ତି। ମାତ୍ର ସମୟ ଆସୁଅଛି, ସେ ଅଧାର୍ମିକମାନଙ୍କ ଉପରେ ତାହାଙ୍କର ବିଚାର ବର୍ତ୍ତାଇବାକୁ ଯାଉଅଛନ୍ତି, ଆଉ ତହିଁରୁ କୌଣସି ମନୁଷ୍ୟ ବର୍ତ୍ତି ଯାଇପାରିବ ନାହିଁ। 6 ପଦରେ ଲେଖା ଅଛି, ମାତ୍ର ମୁଁ ଆପଣ ରାଜାଙ୍କୁ ଆପଣା ପବିତ୍ର ପର୍ବତ ସିଓନରେ ସ୍ଥାପନ କରିଅଛି। ତେବେ ସେହି ପବିତ୍ର ପର୍ବତ ସିଓନ ଏହି ଜଗତରେ ଖ୍ରୀଷ୍ଟଙ୍କର ସେହି ସିଂହାସନକୁ ପ୍ରକାଶ କରେ ଯାହାକି ଈଶ୍ୱର ସ୍ଥାପନ କରିବାକୁ ଯାଉଅଛନ୍ତି, ଯେଉଁ ସିଂହାସନ ଉପରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଉପବେଶନ କରି ତାଙ୍କର ରାଜ୍ୟ ପ୍ରତିଷ୍ଠା କରିବେ, ଆଉ ସେ ତାହାଙ୍କର ନିରୂପିତ ଯୋଜନା ଅନୁଯାୟୀ ସାଧନ କରିବାକୁ ଯାଉଅଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ପୁନର୍ବାର ଆଗମନ କରି ତାଙ୍କର ରାଜ୍ୟ ପ୍ରତିଷ୍ଠା କରିବାକୁ ଯାଉଅଛନ୍ତି। ତାହା କେବେ ଘଟିବ ମୁଁ ଜାଣେ ନାହିଁ, କି ଆପଣ ମଧ୍ୟ ଜାଣନ୍ତି ନାହିଁ, ମାତ୍ର ତାହା ନିଶ୍ଚିତ ଘଟିବାକୁ ଯାଉଅଛି, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। 7 ପଦରେ ଲେଖା ଅଛି, ମୁଁ ସେହି ବିଧାନ ପ୍ରଚାର କରିବି, ସଦାପ୍ରଭୁ ମୋତେ କହିଲେ, ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ। ତେବେ କେହି କେହି ଏହାର ବିକୃତ ଅର୍ଥ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଉପରେ ଗୁରୁତ୍ୱାରୋପ କରନ୍ତି, ମାତ୍ର ଏହା ପ୍ରକୃତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମକୁ ପ୍ରକାଶ କରେ ନାହିଁ, ଏହା ପୁନରୁତ୍ଥାନର ବିଷୟକୁ ପ୍ରକାଶ କରେ, କାରଣ ତାହାଙ୍କର ଉତ୍ପତ୍ତି ଅର୍ଥରେ ସେ କେବେ ହେଲେ ଜନ୍ମଗ୍ରହଣ କରିନଥିଲେ, ସେ ଆଦ୍ୟରୁ ଅଛନ୍ତି। ସେ ହେଉଛନ୍ତି ସ୍ୱର୍ଗୀୟ ତଥା ଅନନ୍ତକାଳସ୍ଥାୟୀ ପୁତ୍ର ଈଶ୍ୱର, ଓ ଈଶ୍ୱର ହେଉଛନ୍ତି ଅନନ୍ତକାଳୀନ ପିତା। ଆପଣ ଅନନ୍ତକାଳୀନ ପୁତ୍ର ବିନା ଅନନ୍ତକାଳୀନ ପିତାଙ୍କୁ ପାଇପାରିବେ ନାହିଁ, କାରଣ ପୁତ୍ର ବିନା ପିତା ଶବ୍ଦ ଆସିବ କେଉଁଠୁ? ତେଣୁକରି ଗୀତସଂହିତା 2 ପର୍ବର 7 ପଦଟି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଉତ୍ପତ୍ତି ଅର୍ଥରେ ତାହାଙ୍କର ଜନ୍ମକୁ ପ୍ରକାଶ କରେ ନାହିଁ, ମାତ୍ର ଏହା ତାହାଙ୍କର ପୁନରୁତ୍ଥାନର ବିଷୟକୁ ପ୍ରକାଶ କରେ। କାରଣ ପାଉଲ ପବିତ୍ର ଆତ୍ମାରେ ଚାଳିତ ହୋଇ ନୂତନ ନିୟମରେ ପ୍ରେରିତ ତେର ପର୍ବର ତେତିଶ ପଦରେ ଏହି ଉକ୍ତିକୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନର ଅର୍ଥରେ ଉପସ୍ଥାପିତ କରନ୍ତି। ଦେଖନ୍ତୁ ସେଠାରେ ଏହିପରି ଲେଖା ଅଛି, ଈଶ୍ୱର ଯୀଶୁଙ୍କୁ ଉତ୍ଥାପନ କରି ସେମାନଙ୍କର ସନ୍ତାନ ଯେ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରତି ସେହି ପ୍ରତିଜ୍ଞା ସଫଳ କରିଅଛନ୍ତି। ଯେପରି ଦ୍ୱିତୀୟ ଗୀତରେ ମଧ୍ୟ ଲେଖା ଅଛି, ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ। ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁରୁ ପ୍ରଥମଜାତ, ଆଉ ତାହାଙ୍କ ବିନା କେହି ମୃତ୍ୟୁକୁ ଜୟ କରିନାହିଁ। ବାସ୍ତବରେ ପ୍ରଭୁ ଯୀଶୁଖ୍ରୀଷ୍ଟ ସମ୍ପୂର୍ଣ୍ଣ ଈଶ୍ୱର ଥିଲେ ଓ ସେ ମଧ୍ୟ ସମ୍ପୂର୍ଣ୍ଣ ମନୁଷ୍ୟ ଥିଲେ, ଆଉ ସେ ହେଉଛନ୍ତି ଅନନ୍ତ ଜୀବନ। ତାହାଙ୍କର ଆଦି ନାହିଁ କି ଅନ୍ତ ନାହିଁ, ସେ ହେଉଛନ୍ତି ଅନାଦି ଓ ଅନନ୍ତ। ନୂତନ ନିୟମ ମଧ୍ୟ ତାହା ସ୍ପଷ୍ଟ ପ୍ରକାଶ କରେ, ସେ ହେଉଛନ୍ତି ଅନାଦି ଓ ଅନନ୍ତ। ଈଶ୍ୱର ଆହୁରି ମଧ୍ୟ କହନ୍ତି, ଯାହାକି ଦୁଇ ପର୍ବର ଆଠ ପଦରେ ଲେଖା ଅଛି, ଆମ୍ଭ ନିକଟରେ ମାଗ, ତେବେ ଆମ୍ଭେ ତୁମ୍ଭର ଉତ୍ତରାଧିକାର ନିମନ୍ତେ ଗୋଷ୍ଠୀୟମାନଙ୍କୁ ଓ ତୁମ୍ଭର ଅଧିକାର ନିମନ୍ତେ ପୃଥିବୀର ପ୍ରାନ୍ତ ଭାଗ ସବୁ ତୁମ୍ଭକୁ ଦେବା। ସାରା ବିଶ୍ୱର ରାଜଦଣ୍ଡ ସେହି କଣ୍ଟାବିଧ ହସ୍ତର ମନୁଷ୍ୟ ଦ୍ୱାରା ପରିଚାଳିତ ହେବ। ସେ ହେଉଛନ୍ତି ଜଣେ ଯିଏକି ସମଗ୍ର ଜଗତ ଉପରେ ରାଜତ୍ୱ କରିବାକୁ ଯାଉଅଛନ୍ତି। ଲକ୍ଷ୍ୟ କରନ୍ତୁ ଏହାର ପରବର୍ତ୍ତୀ ପଦରେ କ'ଣ ଲେଖା ଅଛି, ଦୁଇ ପର୍ବର ନଅ ପଦରେ ଲେଖା ଅଛି, ତୁମ୍ଭେ ଲୌହ ଦଣ୍ଡରେ ସେମାନଙ୍କୁ ଭାଙ୍ଗିବ, ତୁମ୍ଭେ କୁମ୍ଭକାରର ପାତ୍ର ପରି ସେମାନଙ୍କୁ ଚୂର୍ଣ୍ଣ କରିବ। ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ଜଗତକୁ ପ୍ରଥମ ଆଗମନର ବିଷୟକୁ ପ୍ରକାଶ କରେ ନାହିଁ, କିମ୍ବା ଈଶ୍ୱରଙ୍କ ଅନୁଗ୍ରହର ସୁସମାଚାରକୁ ପ୍ରକାଶ କରେ ନାହିଁ, ମାତ୍ର ଏହା ତାହାଙ୍କର ଏହି ଜଗତକୁ ଦ୍ୱିତୀୟ ଆଗମନ କରି ତାହାଙ୍କର ରାଜତ୍ୱ ପ୍ରତିଷ୍ଠା କରିବାର ବିଷୟକୁ ପ୍ରକାଶ କରେ। ଯେତେବେଳେ କି ସେ ଏହି ଜଗତକୁ ଆଗମନ କରି ଏହି ଜଗତର ବିଚାର କରିବେ, ଏହି ପ୍ରକାରେ ସେ ଏହି ଜଗତକୁ ପୁନର୍ବାର ଆଗମନ କରିବେ ଏହି ଜଗତର ବିଚାର କରିବା ନିମନ୍ତେ। ସେ ସମସ୍ତ ପ୍ରକାର ବିଦ୍ରୋହ ଓ ଅଧାର୍ମିକତାର କାର୍ଯ୍ୟକୁ ନିପାତ କରିବେ ଓ ସେ ସେହି ଲୌହ ଦଣ୍ଡରେ ସେମାନଙ୍କୁ ଭାଙ୍ଗିବେ। ଆପଣ ବୋଧହୁଏ ତାହା ପସନ୍ଦ କରି ନ ପାରନ୍ତି, ମାତ୍ର ସେ ଏହା ସାଧନ କରିବେ ବୋଲି କହିଛନ୍ତି ଓ ସେ ଏହାକୁ ସେହି ପ୍ରକାରେ ସାଧନ କରିବା ନିମନ୍ତେ ଯାଉଅଛନ୍ତି। ପ୍ରିୟ ବନ୍ଧୁ, ଆପଣ ଓ ମୁଁ ଆମେ ଯେଉଁ ଜଗତ ମଧ୍ୟରେ ବସବାସ କରୁଅଛୁ ତାହା ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହେବାକୁ ଯାଉଅଛି ଓ ଈଶ୍ୱର ନିଶ୍ଚିତ ଭାବେ ଏହି ଜଗତର ବିଚାର କରିବେ। ଯେଉଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ ସେ ଏହି ଜଗତ ପ୍ରତି ତାଙ୍କର ଅନୁଗ୍ରହ ପ୍ରକାଶ କରିଅଛନ୍ତି, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ହୋଇ ଏହି ଜଗତର ବିଚାର କରିବା ନିମନ୍ତେ ପୁନର୍ବାର ଏହି ଜଗତକୁ ଆଗମନ କରୁଅଛନ୍ତି। ତେଣୁକରି ଏହି ଅନୁଗ୍ରହର ଯୁଗରେ ସେ ଆମମାନଙ୍କୁ ସୁଯୋଗ ଦେଉଛନ୍ତି ତାହାଙ୍କର ନିକଟବର୍ତ୍ତୀ ହେବା ପାଇଁ। ବର୍ତ୍ତମାନ ପବିତ୍ର ଆତ୍ମାଙ୍କର ଯୁଗ, ପବିତ୍ର ଆତ୍ମା ଆଜି ପ୍ରତ୍ୟେକଙ୍କ ହୃଦୟରେ କାର୍ଯ୍ୟସାଧନ କରିବାକୁ ଚାହାନ୍ତି, ମାତ୍ର ମନୁଷ୍ୟ ଯଦି ପବିତ୍ର ଆତ୍ମାଙ୍କର କାର୍ଯ୍ୟକୁ ତାହାର ଜୀବନରେ ପ୍ରତିରୋଧ କରେ ତାହେଲେ ସେ କିପରି ପାପରୁ ଉଦ୍ଧାରପ୍ରାପ୍ତ ହେବ। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ ପବିତ୍ର ଆତ୍ମା କ'ଣ କହୁଅଛନ୍ତି। ଦୁଇ ପର୍ବର ଦଶ ଓ ଏଗାର ପଦରେ ଏହିପରି ଲେଖା ଅଛି, ଏହେତୁ ହେ ରାଜଗଣ, ତୁମେମାନେ ଏବେ ଜ୍ଞାନବାନ ହୁଅ, ହେ ପୃଥିବୀର ବିଚାରକର୍ତ୍ତୃଗଣ, ତୁମେମାନେ ଶିକ୍ଷା ଗ୍ରହଣ କର, ଭୟରେ ସଦାପ୍ରଭୁଙ୍କର ସେବା କର ଓ କମ୍ପିତ ହୋଇ ଉଲ୍ଲାସ କର। ବାସ୍ତବରେ ଏହା ହିଁ ହେଉଛି ଈଶ୍ୱରଙ୍କର ଯୋଜନା। ସେ ପ୍ରଥମେ ରାଜଗଣ ବା ଯେଉଁମାନେ ଶାସନକର୍ତ୍ତା ଅଥବା ଶାସକ ପଦରେ ଅଛନ୍ତି ସେମାନଙ୍କ ମଧ୍ୟ ଦେଇ ତାହାଙ୍କର କାର୍ଯ୍ୟ ସାଧନ କରିଥାନ୍ତି, ଏପରିକି ସେ ସେମାନଙ୍କୁ ତହିଁ ନିମନ୍ତେ ପ୍ରସ୍ତୁତ କରିଥାନ୍ତି ଓ ସେମାନଙ୍କ ମଧ୍ୟ ଦେଇ ତାହାଙ୍କର ମହତ୍ ଅଭିମତ ସଫଳ କରିଥାନ୍ତି। ସେମାନଙ୍କ ମଧ୍ୟ ଦେଇ ତାହାଙ୍କର ସମ୍ବାଦ ପ୍ରେରଣ କରିଥାନ୍ତି। ଆମେ ସେହି ମିଶ୍ର ଦେଶରେ ଯୋସେଫଙ୍କ ଜୀବନରେ ଲକ୍ଷ୍ୟ କରୁ। ଈଶ୍ୱର ଯୋସେଫଙ୍କୁ ଅନେକ ଉତ୍ଥାନ ଓ ପତନର ଅନୁଭୂତି ମଧ୍ୟ ଦେଇ କଢ଼ାଇ ଆଣି ଶେଷରେ ଫାରୋଙ୍କର ପ୍ରଧାନମନ୍ତ୍ରୀ ପଦରେ ତାହାଙ୍କୁ ନିଯୁକ୍ତି ଦେଲେ ଓ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ତାହାଙ୍କ ମଧ୍ୟ ଦେଇ ତାହାଙ୍କର ମହତ୍ ଅଭିମତକୁ ସଫଳ କଲେ। ସେହିପରି ଭାଓବାଦୀ ଦାନିଏଲଙ୍କ ଜୀବନରେ ମଧ୍ୟ ଆମେ ଲକ୍ଷ୍ୟ କରୁ, ସେ ରାଜା ନବୁଖଦ୍ ନିତ୍ସରଙ୍କର ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତି ପାଇଲେ ଓ ସେ ତାହାଙ୍କୁ ଈଶ୍ୱରଙ୍କ ଜ୍ଞାନରେ କଢ଼ାଇ ଆଣିଲେ। ଏପରିକି ନେପୋଲିଓନ ମଧ୍ୟ କହନ୍ତି ଯେ ସେ ଜଣେ ଅତି କ୍ଷମତାଶାଳୀ ରାଜା ଥିଲେ ଓ ଈଶ୍ୱର ଯେ ତାହାଙ୍କୁ ଉଠାଇଅଛନ୍ତି ଏହା ତାହାଙ୍କୁ କୁହାଯାଇଥିଲା। ବାସ୍ତବରେ ଏହା ଅତି ଚମତ୍କାର ବିଷୟ। ପବିତ୍ର ଆତ୍ମା ଈଶ୍ୱର ଶାସକମାନଙ୍କୁ କହନ୍ତି, ଭୟରେ ସଦାପ୍ରଭୁଙ୍କର ସେବା କର ଓ କମ୍ପିତ ହୋଇ ଉଲ୍ଲାସ କର। ଏହାପରେ ଦୁଇ ପର୍ବର ବାରପଦରେ ଲେଖା ଅଛି, ପୁତ୍ରଙ୍କୁ ଚୁମନ କର, ନହେଲେ ସେ କ୍ରୁଦ୍ଧ ହେବେ ଓ ତୁମେମାନେ ପଥରେ ବିନଷ୍ଟ ହେବ, କାରଣ ଶୀଘ୍ର ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେବ। ଯେଉଁମାନେ ତାହାଙ୍କର ଶରଣ ନିଅନ୍ତି ସେ ସମସ୍ତେ ଧନ୍ୟ। ଦେଖନ୍ତୁ, ଡକ୍ଟର ଜର୍ଜ ଗିଲ୍ କହନ୍ତି, ପୁତ୍ରଙ୍କୁ ଚୁମନ କର ହେଉଛି ପୁରାତନ ନିୟମର କହିବାର ଶୈଳୀ, ମାତ୍ର ନୂତନ ନିୟମରେ ତାହା ଏହି ପ୍ରକାର, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କର, ତାହାହେଲେ ତୁମ୍ଭେ ପରିତ୍ରାଣ ପ୍ରାପ୍ତ ହେବ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ଆତ୍ମା ଆଜି ଏହି ଜଗତରେ ମନୁଷ୍ୟ ଜାତିକୁ ଏହି କଥା କହନ୍ତି, ପୁତ୍ରଙ୍କୁ ଚୁମନ କର, କିନ୍ତୁ ଇସ୍କରିୟତ ଯୁହୁଦା ପରି ନୁହେଁ, ଅର୍ଥାତ୍ ଛଳନା ବା ପ୍ରତାରଣାର ଚୁମ୍ବନ ନୁହେଁ, ମାତ୍ର ବିଶ୍ୱାସର ଚୁମ୍ବନ, ତାହେଲେ ତୁମେ ଉଦ୍ଧାର ପ୍ରାପ୍ତ ହେବ। କାରଣ ସେ ଆସୁଅଛନ୍ତି ଏହି ଜଗତରେ ବିଚାର କରି ଏହି ଜଗତରେ ତାହାଙ୍କର ରାଜ୍ୟ ପ୍ରତିଷ୍ଠା କରିବା ପାଇଁ। ସେ ସମସ୍ତ ଅଧାର୍ମିକତାର ବିଷୟକୁ ଲୋପ କରି ଧାର୍ମିକତାର ସହିତ ତାହାଙ୍କର ରାଜ୍ୟ ସଂସ୍ଥାପନ କରିବେ। ସେ ଏହି ଜଗତରେ ଶାନ୍ତି ଆଣିବେ ଓ ଏକତା ମଧ୍ୟ ଆଣିବେ। ସେ ତାଙ୍କର ବିଶ୍ୱାସୀମାନଙ୍କୁ ଗ୍ରହଣ କରିବେ ଓ ସେମାନେ ତାହାଙ୍କ ସହ ମିଳିତ ହୋଇ ତାହାଙ୍କ ସହ ରାଜତ୍ୱ କରିବେ। କିନ୍ତୁ ଏଥିନିମନ୍ତେ ଆମେ କ'ଣ ଯୋଗ୍ୟ ବିବେଚିତ ହୋଇପାରିଛୁ କି? ଆମେ କ'ଣ ତାହାଙ୍କୁ ଆମ ହୃଦୟରେ ସ୍ଥାନ ଦେଇପାରିଛୁ କି? ଆମେ କ'ଣ ତାହାଙ୍କୁ ପ୍ରଭୁ ଓ ଉଦ୍ଧାରକର୍ତ୍ତା ରୂପେ ସ୍ୱୀକାର କରିବା ପାଇଁ ସମର୍ଥ ହୋଇପାରିଛୁ କି? ଏବେ ବି ସମୟ ଅଛି। ଏହି ବାକ୍ୟକୁ ହାଲୁକା ମଣନ୍ତୁ ନାହିଁ କି ଅବିଶ୍ୱାସ କରନ୍ତୁ ନାହିଁ, କାରଣ ସେହିପରି ତାହାଙ୍କର ପ୍ରଥମ ଆଗମନ ପୂର୍ବରୁ ମଧ୍ୟ ଭାବବାଣୀ ହୋଇଥିଲା ଓ ଲୋକମାନେ ବିଶ୍ୱାସ କରିପାରିଲେ ନାହିଁ। ମାତ୍ର ସେହି ଭାବବାଣୀ ସଫଳ ହେଲା, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହା ବିଶ୍ୱାସ କରିପାରିଲେ ନାହିଁ କି ତାହାଙ୍କୁ ସ୍ଥାନ ଦେଇପାରିଲେ ନାହିଁ। ଠିକ୍ ସେହିପରି ତାଙ୍କର ଦ୍ୱିତୀୟ ଆଗମନ କରିବା ନେଇ ଯେଉଁ ଭାବବାଣୀ ପୂର୍ବରୁ ହୋଇଅଛି, ତାହା ମଧ୍ୟ ସଫଳ ହେବାକୁ ଯାଉଅଛି। କିନ୍ତୁ ଆମେ ଯଦି ଅବିଶ୍ୱାସ କରୁ, ତାହେଲେ ଆମେ ସେହି ସୁଯୋଗରୁ ବଞ୍ଚିତ ହେବା। ତେଣୁ ଆସୁ, ତାହାଙ୍କର ଆଗମନକୁ ଅପେକ୍ଷା କରି ପ୍ରସ୍ତୁତ ଜୀବନଯାପନ କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তক আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখন্তু odiattv @radio882.com তেবে আজি পাই বিদায় দিওন্তু। নমস্কার।
ছড়া লহ ছড়া।